ओम शांति। 7 मार्च 2026 मस्यार साकार महावाक्य। मीठे बच्चे, वर्तमान समय रे तुम्हें माने बाबांको सहित सेवारे सहयोगी होइछ, सेथि पई तुम्हारो गुणगान हेउछि, किंतु पूजन नुहे, काहेकिना तुम मानकर शरीर अपवित्र अटे। प्रश्न, क्यों निशा तुम मानक बुद्धि रे निरंतर रहिबा दरकार? उत्तर, आमे समस्ते शिव बाबांकर संतान, तांको ठारो राजयोग शिक्षा करी स्वर्ग रे राजत्व करिबार संपत्ति नेउछो। एही निशा तुमर निरंतर रहिबा दरकार। जदि विश्वर मालिक हेबार अछि तबे बहुत सावधानता पूर्वक निजे पढ़िबा सहित अन्यमानंकु मध्य पढ़ाइबाकु हेबो। केबे हेले भी बाबांकर निंदा कराइबार नाही, कहा सहित लड़ई झगड़ा मध्य करिबार नाही। तुमे माने कौड़ीरु हीरातुल्य हेउछ, तेणु भल भावरे दैवी गुणर धारणा करिबाकु हेबो। गीत, जो पिया के साथ है, ओम शांति। पिला मने बुझिले जे शिव बाबांको साथरे अछंती से माने निश्चित भावरे बापा दादांको साथरे अर्थात ब्रह्मा बाबांको साथरे अछंती। एबे तो दुई जण जाको एकाठी अछंती ना, ए कथा भलो भावरे बुझाई दिया जायछि जे परम पिता परमात्मा शिव ब्रह्मांक द्वारा स्थापना किपरी करिवे, एक कथा तो मनुष्य माने जानी नहंती, तुम्हें संतान माने ही जानी छो, तांकर निजर शरीर नहीं, श्री कृष्णंकर तो निजर शरीर अछि, ए परि तो कुहा जाई पारिबो नहीं जे परमात्मा श्री कृष्णंक शरीर द्वारा ना, श्रीकृष्ण तो हेउछंती सत्ययुगर राजकुमार, परम पिता परमात्मा ब्रह्मांक द्वारा स्थापना कराउछंती, तेणु निश्चित भावरे तांको ब्रह्मांक शरीर रे ही प्रवेश करिबाकु पड़िबो, आउ कोनोसी उपाय नहीं, एथिरे प्रेरणा आदिर कोनोसी कथा नहीं, बाबा ब्रह्मांक द्वारा सबो किछि बुझाई देउछंती। विजय माला जहाँ को रुद्र माला बोली कहा जाए, जहाँ को मनुष्य माने पूजा करंती, स्मरण करुछंती, तुम्हे संतान माने जानी छ जे ए रुद्र माला को केवल स्मरण करा जाउछि, ब्रह्मा सरस्वती को तो मेरु कहा जाउछि, बाकी रहिला पिला मानंकर माला, विष्णुंकर तो गुटिया माला रहिछि जहाँ को पूजा करा जाई पारिबो। वर्तमान तुम्हें माने पुरुषार्थी अटो, अंतिम समय रे तुमको स्मरण करिबे, आत्मा मानंकर माला ना जीव आत्मा मानंकर माला? प्रश्न उठिबो ना, विष्णुंकर माला को तो चैतन्य जीव आत्मा मानंकर माला कुहा जीव, लक्ष्मी नारायण को पूजा करा जाय थे, कारण तांकर आत्मा एवं शरीर उभय पवित्र। रुद्र माला जहाँ कि केवल आत्मा मानंकर माला अटे, कहीं शरीर तो अपवित्र अटे, तांकु तो पूजा करा जाई पारिबो नहीं, आत्मार किपरि पूजा करा जीवो? तुमे कहुचो रुद्र मालार पूजा करा जाई थाए, किंतु ना तार पूजा करा जाए नहीं, ताकु स्मरण करिबार माला बा जपा माली कहा जाए, सेथि पई जेउ दाना गुड़ी को भी रहिछि से गुड़ी को तुम ब्राह्मण मानंकर ही स्मारकी अटे। जेते बेले शरीर रे थाए दाना तो ब्राह्मण मानंकर, एक कथा तो कहा को जाना नहीं जे से माने कहा को स्मरण करंती, ए माने हेले ब्राह्मण जो माने भारतर सेवा करुछंती, ଯାହାଙ୍କୁ ସମସ୍ତେ ସ୍ମରଣ କରୁଛନ୍ତି। ଜଗତ ଅମ୍ବା ଏବଂ ବହୁତ ଦେବୀ ଆଦି ଅଛନ୍ତି, ତାଙ୍କୁ ସ୍ମରଣ କରିବା ଉଚିତ। ଲକ୍ଷ୍ମୀନାରାୟଣ ପୂଜନ ଯୋଗ୍ୟ ହେଉଛନ୍ତି, ତୁମେ ନୁହଁ, କାହିଁକି ନା ତୁମର ଶରୀର ପତିତ। ଆତ୍ମା ପବିତ୍ର ହେଲେ ମଧ୍ୟ ତୁମର ପୂଜା ହୋଇପାରିବ ନାହିଁ, କାରଣ ସ୍ମରଣ କରାଯାଇପାରିବ। ଯଦି ତୁମକୁ କେହି ବି କିଛି ପଚାରୁଛନ୍ତି, ସେଥିପାଇଁ ତୁମେ ନିଜେ ବୁଝିଥିବା ଦରକାର। ତୁମେମାନେ ବ୍ରାହ୍ମଣୀ ଅଟ, ତୁମର ସ୍ମୃତି ଚିହ୍ନ ଦେବୀମାନଙ୍କ ଉପରେ ରହିଛି। ତୁମେ ଶ୍ରୀମତ ଅନୁସାରେ ନିଜେ ପାବନ ହେଉଛ, ତେଣୁ ଏ ମାଳା ପ୍ରଥମେ ବ୍ରାହ୍ମଣ ମାନଙ୍କର ବୋଲି ବୁଝିବାକୁ ହେବ, ପରେ ଦେବତାମାନଙ୍କର। ବିଚାର ସାଗର ମନ୍ଥନ କରିବା ଦ୍ୱାରା ଫଳାଫଳ ବାହାରିବ। ଯେତେବେଳେ ଆତ୍ମାମାନେ ଶାଳଗ୍ରାମ ରୂପରେ ଥାନ୍ତି, ସେତେବେଳେ ପୂଜା କରାଯାଇଥାଏ। ଶିବଙ୍କ ସହିତ ଶାଳଗ୍ରାମ ମାନଙ୍କର ମଧ୍ୟ ପୂଜା ହୁଏ, କାରଣ ଆତ୍ମା ପବିତ୍ର ଶରୀର ନୁହେଁ। ତୁମମାନଙ୍କୁ କେବଳ ସ୍ମରଣ କରୁଛନ୍ତି, କାହିଁକି? କାରଣ ତୁମେମାନେ ଶରୀର ସହିତ ସେବା କରୁଛ, ତୁମର ପୂଜା ହୋଇପାରିବ ନାହିଁ। ପୁଣି ଯେତେବେଳେ ଏହି ଶରୀରକୁ ତ୍ୟାଗ କରିଦେଉଛ, ସେତେବେଳେ ତୁମର ମଧ୍ୟ ଶିବଙ୍କ ସହିତ ପୂଜା କରାଯାଉଛି। ଏସବୁ ବିଷୟରେ ବିଚାର କରାଯାଉଛି ନା? ତୁମେ ବର୍ତ୍ତମାନ ବ୍ରାହ୍ମଣ ଅଟ, ଶିବ ବାବା ମଧ୍ୟ ବ୍ରହ୍ମାଙ୍କ ଶରୀରରେ ଆସୁଛନ୍ତି, ତେଣୁ ବ୍ରହ୍ମା ମଧ୍ୟ ସାକାରରେ ଅଛନ୍ତି। ତୁମେ କେତେ ମେହନତ କରୁଛ, ଏ ମାଳା ଯେପରି ତୁମ ସାକାର ମନୁଷ୍ୟମାନଙ୍କର ଅର୍ଥାତ୍ ବ୍ରହ୍ମା ସରସ୍ୱତୀ ସହିତ ତୁମେ ସବୁ ଜ୍ଞାନ ଗଙ୍ଗା ମାନଙ୍କର ହିଁ ସ୍ମାରକୀ ଅଟେ। ଏହି ରୁଦ୍ର ଯଜ୍ଞ ରଚନା କରି ତୁମେ ଭାରତକୁ ସ୍ୱର୍ଗ କରୁଛ। ଯେଉଁମାନଙ୍କୁ ପୂଜା କରୁଛନ୍ତି, ସେଥିରେ କେବଳ ଶିବ ଏବଂ ଶାଳଗ୍ରାମ ମାନେ ଅଛନ୍ତି, ସେଥିରେ ବ୍ରହ୍ମା ସରସ୍ୱତୀଙ୍କର ଅଥବା ତୁମ ସନ୍ତାନ ମାନଙ୍କର ନାମ ନାହିଁ। ଏଠାରେ ତ ସମସ୍ତଙ୍କର ନାମ ରହିଛି, ତୁମମାନଙ୍କୁ ସ୍ମରଣ କରୁଛନ୍ତି। କେଉଁମାନେ ଜ୍ଞାନ ଗଙ୍ଗା ଥିଲେ, ସେ ତ ହେଉଛନ୍ତି ଜ୍ଞାନର ସାଗର, ଇଏ ହେଉଛନ୍ତି ବ୍ରହ୍ମପୁତ୍ର ବଡ ନଦୀ। ଏ ବ୍ରହ୍ମା ମାତା ମଧ୍ୟ ଅଟନ୍ତି, ସାଗର ତ କେବଳ ଜଣେ, ବାକି ଗଙ୍ଗା ମାନେ ତ ଭିନ୍ନ ଭିନ୍ନ ପ୍ରକାରର ହୋଇଥାନ୍ତି। କ୍ରମାନୁସାରେ ଯାହାଙ୍କ ପାଖରେ ଭଲ ଜ୍ଞାନ ରହିଛି ତାଙ୍କୁ ସରୋବର କୁହାଯାଏ, ଯାହାର ମହିମା ମଧ୍ୟ ରହିଛି। କହନ୍ତି ମାନସ ସରୋବରରେ ସ୍ନାନ କରିଲେ ପରି ହୋଇଥାନ୍ତି, ତେଣୁ ତୁମର ମାଳା ସ୍ମରଣ କରାଯାଉଛି, ସ୍ମରଣୀ ବୋଲି କହିଥାନ୍ତି ନା, କହନ୍ତି ସ୍ମରଣ କର। ସେମାନେ ତ କେବଳ ରାମ ରାମ କହିଥାନ୍ତି, କିନ୍ତୁ ତୁମେ ତ ଜାଣିଛ ସ୍ମରଣ କାହାକୁ କୁହାଯିବ। ଯେମାନେ ଅଧିକ ସେବା କରିଥାନ୍ତି, ପ୍ରଥମେ ତ ବାବା ହେଲେ ଫୁଲ, ପୁଣି ମେରୁ ଦାନା ଯିଏକି ବହୁତ ମେହନତ କରିଥାନ୍ତି, ପୁଣି ସେହି ରୁଦ୍ର ମାଳା ହିଁ ବିଷ୍ଣୁଙ୍କର ମାଳା ହୋଇଥାଏ। ତୁମମାନଙ୍କର କେବଳ ଆତ୍ମାର ପୂଜା କରାଯାଉଛି, ତୁମେ ଏବେ ସ୍ମରଣ ଯୋଗ୍ୟ ହୋଇଛ, ତୁମକୁ ହିଁ ସ୍ମରଣ କରାଯାଉଛି, ବାକି ପୂଜା ହୋଇପାରିବ ନାହିଁ, କାରଣ ଆତ୍ମା ପବିତ୍ର କିନ୍ତୁ ଶରୀର ଅପବିତ୍ର ଅଟେ। ଅପବିତ୍ର ଜିନିଷର କେବେ ପୂଜା କରାଯାଇ ନଥାଏ। ତୁମେମାନେ ଯେତେବେଳେ ରୁଦ୍ରମାଳା ହେବାର ଯୋଗ୍ୟ ହୋଇଯାଉଛ, ପରେ ପୁଣି ଅନ୍ତିମ ସମୟରେ ତୁମେମାନେ ଶୁଦ୍ଧ ହୋଇଯାଉଛ, ତୁମକୁ ସାକ୍ଷାତକାର ହେବ ଯେ କିଏ କିଏ ସମ୍ମାନର ସହିତ ପାସ ହେଉଛନ୍ତି। ସେବା କରିବା ଦ୍ୱାରା ତୁମର ନାମ ବିଖ୍ୟାତ ହୋଇଥାଏ, ଜଣା ପଡ଼ିଯାଏ ବିଜୟ ମାଳାରେ କିଏ କିଏ କ୍ରମାନ୍ୱୟରେ ଆସିବେ। ଏହା ବହୁତ ଗୃହ କଥା। ମନୁଷ୍ୟ ତ କେବଳ ରାମ ରାମ କହିଥାନ୍ତି, ଖ୍ରୀଷ୍ଟିଆନ ମାନେ ଖ୍ରୀଷ୍ଟଙ୍କୁ ସ୍ମରଣ କରିଥାନ୍ତି, ମାଳା କାହାର ହେବ? ଭଗବାନ ତ କେବଳ ଜଣେ, ବାକି ଯେଉଁମାନେ ପାଖରେ ବସିଛନ୍ତି ତାଙ୍କର ମାଳା ତିଆରି ହେଉଥିବ। ଏହି ମାଳାକୁ ଏବେ କେବଳ ତୁମେମାନେ ହିଁ ବୁଝିପାରୁଛ। ଯଦି ଆଦି ସନାତନ ଦେବୀ ଦେବତା ଧର୍ମାବଲମ୍ବୀ ମାନେ ହିଁ ବୁଝିପାରୁନଥିଲେ ତେ ଅନ୍ୟମାନେ କିପରି ବୁଝିବେ? ସମସ୍ତଙ୍କୁ ତ ପତିତରୁ ପାବନ ଏକମାତ୍ର ବାବା ହିଁ କରିବେ। ଖ୍ରୀଷ୍ଟଙ୍କ ପାଇଁ ଏପରି କୁହାଯିବ ନାହିଁ ଯେ ସେ ପତିତ ମାନଙ୍କୁ ପାବନ କରିଥାନ୍ତି। ତାଙ୍କୁ ମଧ୍ୟ ଜନ୍ମ ମରଣରେ ଆସି ତଳକୁ ଖସିବାକୁ ହିଁ ପଡ଼ିବ। ବାସ୍ତବରେ ତାଙ୍କୁ ଗୁରୁ ମଧ୍ୟ କୁହାଯିବ ନାହିଁ, କାହିଁକି ନା ସମସ୍ତଙ୍କର ସଦ୍ଗତି ଦାତା ହେଉଛନ୍ତି ଏକମାତ୍ର ବାବା। ତାହା ତ ଯେତେବେଳେ ଅନ୍ତିମ ସମୟ ଆସିବ, ବୃକ୍ଷର ଅବସ୍ଥା ଜୀର୍ଣ୍ଣ ଶୀର୍ଣ୍ଣ ହୋଇଯିବ, ସେତେବେଳେ ବାବା ଆସି ସମସ୍ତଙ୍କୁ ସଦ୍ଗତି ଦେବେ। ଧର୍ମର ସ୍ଥାପନା କରିବା ପାଇଁ ଆତ୍ମାମାନେ ଉପରୁ ଆସିଥାନ୍ତି, ତାଙ୍କୁ ତ ଜନ୍ମ ମରଣରେ ଆସିବାକୁ ହିଁ ପଡ଼ିବ। କିନ୍ତୁ ସଦ୍ଗୁରୁ କେବଳ ଜଣେ, ସେ ହିଁ ସମସ୍ତଙ୍କର ସଦ୍ଗତିଦାତା ଅଟନ୍ତି। କୌଣସି ମନୁଷ୍ୟ ସଚ୍ଚା ସଦ୍ଗୁରୁ ହୋଇପାରିବେ ନାହିଁ। ସେମାନେ ତ କେବଳ ଧର୍ମ ସ୍ଥାପନ କରିବାକୁ ଆସିଥାନ୍ତି, ତାଙ୍କ ପଛରେ ସମସ୍ତେ ପାଠ କରିବା ପାଇଁ ଆସିବାରେ ଲାଗିଥାନ୍ତି। ଯେତେବେଳେ ସମସ୍ତଙ୍କର ତମ ପ୍ରଧାନ ଅବସ୍ଥା ଆସିଯାଏ, ସେତେବେଳେ ମୁଁ ଆସି ସମସ୍ତଙ୍କର ସଦ୍ଗତି କରିଥାଏ। ସମସ୍ତେ ଘରକୁ ଫେରିଯିବେ, ପୁଣି ନୂଆ ରୂପରେ ଚକ୍ର ଆରମ୍ଭ ହେବ। ତୁମେମାନେ ଏବେ ରାଜଯୁଗ ଶିଖୁଛ, ଯେଉଁମାନେ ଏବେ ରାଜଯୁଗ ଶିଖୁଛନ୍ତି ସେହିମାନେ ହିଁ ରାଜତ୍ଵ ପ୍ରାପ୍ତ କରିବେ। ପୁଣି ସେମାନେ ରାଜା ହୁଅନ୍ତୁ ଅଥବା ପ୍ରଜା, ପ୍ରଜା ତ ଢେର ହେବେ, ରାଜା ପଦ ପାଇବାରେ ପରିଶ୍ରମ ରହିଛି। ଶେଷ ସମୟରେ ସବୁକିଛି ଜଣା ପଡ଼ିଯିବ, କେଉଁମାନେ ବିଜ ମାଳାରେ ଗୁନ୍ଥା ହେଲେ। ଅପାଠୁଆ ମାନେ ପାଠୁଆଙ୍କର ବୋଝ ବୋହିବେ, ସେମାନେ ସତ୍ୟଯୁଗକୁ ତ ଯିବେ କିନ୍ତୁ ତାଙ୍କୁ ଚାକର ବାକର ହେବାକୁ ପଡିବ। ଏ କଥା ସମସ୍ତଙ୍କୁ ଜଣା ପଡ଼ିଯିବ। ଯେପରି ପରୀକ୍ଷା ସମୟରେ ସମସ୍ତଙ୍କୁ ଜଣା ପଡ଼ିଯାଏ ଯେ କିଏ କିଏ ପାସ୍ ହେବେ, ଯେ ପାଠ ପଢା ପ୍ରତି ଧ୍ୟାନ ଦିଅନ୍ତି ନାହିଁ ତେବେ ଫେଲ ହୋଇଯାଆନ୍ତି। ସେହିପରି ତୁମର ମଧ୍ୟ ଏହା ବେହଦର ପାଠ ପଢା ଅଟେ। ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତ ଗୋଟିଏ, ଯେଉଁଠି ପାଠ ପଢି ମନୁଷ୍ୟରୁ ଦେବତା ହୁଅନ୍ତି, କିନ୍ତୁ ଏଥିରେ ମଧ୍ୟ କ୍ରମାନ୍ୱୟରେ ପାସ୍ ହୋଇଥାନ୍ତି। ପାଠ ପଢା ତ କେବଳ ଏକ ରାଜଯୁଗର ହିଁ ରହିଛି, ରାଜପଦ ପାଇବା ପାଇଁ ମେହନତ କରିବାକୁ ପଡିବ ଏବଂ ସେବା ମଧ୍ୟ କରିବାକୁ ହେବ। ଯେଉଁମାନେ ରାଜା ହେବେ ସେମାନଙ୍କୁ ପୁଣି ନିଜର ପ୍ରଜା ମଧ୍ୟ ତିଆରି କରିବାକୁ ପଡିବ। ଭଲ ଭଲ କନ୍ୟାମାନେ ବଡ ବଡ ସେଣ୍ଟରରେ ଦାୟିତ୍ୱ ନେଉଛନ୍ତି, ବହୁତ ପ୍ରଜା ତିଆରି କରୁଛନ୍ତି। ବାବା ମଧ୍ୟ କହୁଛନ୍ତି ବଡ ବଗିଚା ତିଆରି କର, ତେବେ ବାବା ମଧ୍ୟ ଆସି ଦେଖିବେ। ଏବେ ତ ବହୁତ ଛୋଟ ଅଛି, ବମ୍ବେରେ ତ ଲକ୍ଷ ଲକ୍ଷ ହୋଇଯିବେ, ସାରା ରାଜବଂଶ ତ ସୂର୍ଯ୍ୟବଂଶୀ ହୋଇଯିବେ, ତେଣୁ ବହୁତ ହୋଇଯିବେ। ଯେଉଁମାନେ ମେହନତ କରୁଛନ୍ତି ସେମାନେ ରାଜା ହେବେ, ବାକି ତ ପ୍ରଜା ହୋଇଯିବେ। ଗାୟନ ମଧ୍ୟ କରାଯାଏ ଯେ ହେ ପ୍ରଭୁ ତୁମର ସଦ୍ଗତିର ଲୀଳା, ତୁମେ କହୁଛ ବାହ ବାବା ଆପଣଙ୍କର ଗତିମତି, ସମସ୍ତଙ୍କର ସଦ୍ଗତି କରିବାର ଶ୍ରୀମତ ଏହା ସବୁଠାରୁ ନଥାଏ। ବାବା ସାଥିରେ ନେଇଯାଉଛନ୍ତି, ଏଠାରେ କାହାକୁ ହେଲେ ଛାଡ଼ିକରି ଯିବେ ନାହିଁ। ନିରାକାରୀ ଆକାରୀ ସାକାରୀ ଲୋକଙ୍କୁ ମଧ୍ୟ କେହି ଜାଣିନାହାନ୍ତି, କେବଳ ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିବା ତାହା ମଧ୍ୟ ସମ୍ପୂର୍ଣ୍ଣ ଜ୍ଞାନ ନୁହେଁ। ପ୍ରଥମେ ତ ବ୍ରହ୍ମ ଲୋକକୁ ଜାଣିବାକୁ ପଡିବ, ଯେଉଁଠି ଆମେ ଆତ୍ମାମାନେ ରହିଥାଉ। ତୁମେମାନେ ସାରା ସୃଷ୍ଟି ଚକ୍ରର ଜ୍ଞାନକୁ ଜାଣିବା ଦ୍ଵାରା ଚକ୍ରବର୍ତ୍ତୀ ରାଜା ହେଉଛ। ଏସବୁ କେତେ ବୁଝିବାର କଥା ଅଟେ। ସେମାନେ ତ କହିଦେଉଛନ୍ତି ଶିବ ନାମ ରୂପରୁ ଅଲଗା ଅଟନ୍ତି, ତାଙ୍କର ଚିତ୍ର ମଧ୍ୟ ରହିଛି, ତଥାପି କହିଦେଉଛନ୍ତି ନାମ ରୂପରୁ ଅଲଗା, ପୁଣି କହିଦେଉଛନ୍ତି ସର୍ବବ୍ୟାପୀ। ଜଣେ ଏମ୍ପି କହିଥିଲେ ଯେ ମୁଁ ଏହା ମାନିବି ନାହିଁ ଯେ ଈଶ୍ୱର ସର୍ବବ୍ୟାପୀ ଅଟନ୍ତି। ମନୁଷ୍ୟ ପରସ୍ପରକୁ ମାଡ଼ ମାରୁଛନ୍ତି, କଣ ଏହା ଈଶ୍ୱରଙ୍କର କାମ? ଆଗକୁ ଗଲେ ଏଇ କଥାକୁ ସମସ୍ତେ ବୁଝିଯିବେ, ଯେତେବେଳେ କି ତୁମର ବୃଦ୍ଧି ମଧ୍ୟ ହେବ। ବାବା ରାତ୍ରିରେ ମଧ୍ୟ ବୁଝାଇଥିଲେ ଯେ ଯେଉଁମାନେ ନିଜକୁ ହୁସିଆର ଭାବୁଛନ୍ତି ସେମାନେ ଏହିଭଳି ପତ୍ର ଲେଖନ୍ତୁ, ପୁରା ଜ୍ଞାନ କଣ ତାଙ୍କୁ ବୁଝାଇବା ଦରକାର। ତୁମେ ସେମାନଙ୍କୁ ଲେଖିପାରିବ ଯେ ଆମେ ସମ୍ପୂର୍ଣ୍ଣ ଜ୍ଞାନ ପାଇପାରିବୁ, ବ୍ରହ୍ମ ଲୋକର ଆଜ୍ଞା ମଧ୍ୟ ଦେଇପାରିବୁ, ନିରାକାର ବାବାଙ୍କର ପରିଚୟ ମଧ୍ୟ ଦେଇପାରିବୁ। ପୁଣି ପ୍ରଜାପିତା ବ୍ରହ୍ମା ଏବଂ ତାଙ୍କର ବ୍ରାହ୍ମଣ ଧର୍ମ ବିଷୟରେ ମଧ୍ୟ ବୁଝାଇ ପାରିବୁ। ଲକ୍ଷ୍ମୀନାରାୟଣ ଏବଂ ରାମ ସୀତାଙ୍କର ରାଜତ୍ଵ କିପରି ଡାକୁଛି, ପୁଣି ତାଙ୍କ ଠାରୁ ରାଜତ୍ଵ କିଏ ଛଡ଼ାଇ ନେଉଛନ୍ତି, ସେହି ସ୍ୱର୍ଗ କେଉଁଆଡେ ଗଲା? ଯେପରି କୁହାଯାଏ ସ୍ୱର୍ଗ କୁଆଡେ ଗଲା ସମାପ୍ତ ହୋଇଗଲା, ସେହିପରି ସ୍ୱର୍ଗ ମଧ୍ୟ ସ୍ଥାପନା ହୋଇଯିବ। ସେ ସମୟରେ ମଧ୍ୟ ଭୂମିକମ୍ପ ଆଦି ହୋଇଥାଏ, ସେହି ହୀରାନୀଳାର ମହଲ ଆଦି ଏପରି ଚାଲିଗଲା, କେହି ବି ବାହାର କରିପାରିଲେ ନାହିଁ। ସୁନା ହୀରା ଲୀଳାର ମହଲ କେବେ ହେଲେ ତଳୁ ବାହାରି ନାହିଁ। ସୋମନାଥ ମନ୍ଦିର ଆଦି ତ ପରେ ନିର୍ମାଣ ହୋଇଛି, ତାହାଠାରୁ ତ ଦେବୀ ଦେବତାଙ୍କର ଘର ଉଚ୍ଚ ହେବ। ଲକ୍ଷ୍ମୀ ନାରାୟଣଙ୍କ ଘର କିପରି ହୋଇଥିବ, ସେସବୁ ସମ୍ପତ୍ତି କୁଆଡେ ଗଲା? ଏଭଳି ଅନେକ ପ୍ରକାରର କଥା ଶୁଣିଲେ ବିଦ୍ୱାନ ମାନେ ଆଶ୍ଚର୍ଯ୍ୟ ହୋଇଯିବେ, କହିବେ ଏମାନଙ୍କର ଜବରଦସ୍ତ ଜ୍ଞାନ ଅଟେ, ମନୁଷ୍ୟମାନେ ତ କିଛି ବି ନ ଜାଣି ସର୍ବବ୍ୟାପୀ ବୋଲି କହିଦେଉଛନ୍ତି। ଏଇ ସବୁ କଥା ନିଜେ ବୁଝି ଅନ୍ୟମାନଙ୍କୁ ବୁଝାଇବା ଦରକାର। ତୁମକୁ ଧନ ମିଳୁଛି, ତେଣୁ ଦାନ କରିବାକୁ ହେବ। ବାବା ତୁମମାନଙ୍କୁ ଜ୍ଞାନ ଦେଇ ଚାଲିଛନ୍ତି, ତେଣୁ ତୁମେ ମଧ୍ୟ ଅନ୍ୟକୁ ଦେଇଚାଲ ଏହି ଅଖୁଟ ସମ୍ପତ୍ତି। କିନ୍ତୁ ସବୁର ଆଧାର ଧାରଣା ଉପରେ ରହୁଛି, ଯେତେ ଧାରଣା କରିବ ସେତେ ଉଚ୍ଚ ପଦ ପାଇବ। ବିଚାର କର, କେଉଁଠି କଉଡି, କେଉଁଠି ହୀରା, ହୀରାର ମୂଲ୍ୟ ସବୁଠାରୁ ଅଧିକ, କଉଡିର ମୂଲ୍ୟ ସବୁଠାରୁ କମ୍। ଏବେ ତୁମେ କଉଡିରୁ ହୀରା ହେଉଛ, ଏ କଥା କେବେ କାହାର ସ୍ୱପ୍ନରେ ମଧ୍ୟ ଆସିନଥିବ। କେବଳ ଏତିକି ବୁଝିବେ ଯେ ବାସ୍ତବରେ ଏଠାରେ ଲକ୍ଷ୍ମୀ ନାରାୟଣଙ୍କ ରାଜ୍ୟ ଥିଲା, ଯେଉଁମାନେ ଆସିକରି ଯାଇଛନ୍ତି, ବାକି ଏହି ରାଜ୍ୟ କେବେ କିଏ ଦେଲେ ଏ କଥା କିଛି ଜାଣିନାହାନ୍ତି। ରାଜତ୍ଵ କିଏ ଦେଇଥିଲେ ଏ ବିଷୟରେ ତ କିଛି ବି ଜ୍ଞାନ ନାହିଁ। ରାଜଯୁଗ ଦ୍ୱାରା ସ୍ୱର୍ଗର ରାଜତ୍ଵ ମିଳୁଛି, ଏହା କେତେ ବିଚିତ୍ର କଥା ନା? ତେବେ ଭଲ ଭାବରେ ପିଲାମାନଙ୍କୁ ବୁଦ୍ଧିରେ ନଶା ରହିବା ଉଚିତ, କିନ୍ତୁ ମାୟା ସେହି ଥାଇ ନଶା ରହିବାକୁ ଦଉନାହିଁ। ଆମେ ଶିବ ବାବାଙ୍କର ସନ୍ତାନ, ଏହି ଜ୍ଞାନକୁ ଜାଣି ଆମେ ବିଶ୍ୱର ମାଲିକ ହେବୁ, ଏ କଥା କଣ କାହାର ବୁଦ୍ଧିରେ ଆସୁଥିବ? ତେଣୁ ବାବା ବୁଝାଉଛନ୍ତି ପିଲାମାନଙ୍କୁ କେତେ ମେହନତ କରିବାକୁ ପଡିବ। କୁହାଯାଏ ଗୁରୁଙ୍କର ନିନ୍ଦୁକ କେଉଁଠି ସ୍ଥାନ ପାଇପାରିବେ ନାହିଁ, ଏହା ବର୍ତ୍ତମାନର କଥା। ସେମାନଙ୍କର ତ କୌଣସି ଲକ୍ଷ୍ୟ ହିଁ ନାହିଁ, ତୁମର ତ ଲକ୍ଷ୍ୟ ରହିଛି। ବାବା ଏକାଧାରରେ ପିତା, ଶିକ୍ଷକ, ଗୁରୁ ଅଟନ୍ତି। ତୁମେମାନେ ଜାଣିଛ ଏହି ପାଠଶାଳା ଦ୍ୱାରା ଆମେ ବିଶ୍ୱର ମାଲିକ ହେବୁ, ତେଣୁ କେତେ ସାବଧାନତା ପୂର୍ବକ ପଢିବାକୁ ହେବ ଏବଂ ପଢାଇବାକୁ ହେବ। ଏପରି କୌଣସି କଥା ନ ହେଉ ଯାହାଦ୍ୱାରା ବାବାଙ୍କର ନିନ୍ଦା ହୋଇଯିବ। କାହା ସହିତ ଲଢେଇ ଝଗଡା କରିବାର ନାହିଁ, ସମସ୍ତଙ୍କ ସହିତ ମିଠା କଥା ହେବା ଉଚିତ, ବାବାଙ୍କ ପରିଚୟ ସମସ୍ତଙ୍କୁ ଦେବାକୁ ହେବ। ବାବା କହୁଛନ୍ତି ଦାନ ଦେଲେ ଗ୍ରହଣ ଛାଡିଯିବ, ନମ୍ବର ୱାନ୍ ଦାନ ହେଉଛି ଦେହ ଅଭିମାନର। ବର୍ତ୍ତମାନ ତ ତୁମେ ଆତ୍ମ ଅଭିମାନୀ ହୋଇଛ ଏବଂ ପରମାତ୍ମା ଅଭିମାନୀ ମଧ୍ୟ ହେଉଛ। ଏହା ତୁମର ବହୁତ ଅମୂଲ୍ୟ ଜୀବନ। ବାବା କହୁଛନ୍ତି, କଳ୍ପ କଳ୍ପ ମୁଁ ତୁମକୁ ଏହିପରି ପାଠ ପଢାଇବାକୁ ଆସୁଛି, ପୁଣି ତୁମେ ଭୁଲି ଯାଉଛ। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ଆଚ୍ଛା, ମିଠା ମିଠା ଟିକିଲଧେ ଜ୍ଞାନ ରତ୍ନ ଧାରଣ କରୁଥିବା ଏବଂ ସେବାଧାରୀ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା। ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ସମସ୍ତଙ୍କୁ ମିଠା କଥା କହିବାକୁ ହେବ। ଏପରି କୌଣସି କଥା କହିବାର ନାହିଁ ଯାହାଦ୍ୱାରା ବାବାଙ୍କର ନିନ୍ଦା ହେବ। ଅଭିମାନକୁ ଦାନ ଦେଇ ଆତ୍ମ ଅଭିମାନୀ ଏବଂ ପରମାତ୍ମା ଅଭିମାନୀ ହେବାକୁ ପଡିବ। 2 ନିଜକୁ ମିଳୁଥିବା ଜ୍ଞାନ ଧନକୁ ଦାନ କରିବାକୁ ହେବ। ପାଠ ପଢା ଦ୍ୱାରା ରାଜତ୍ଵ ମିଳୁଛି, ତେଣୁ ସର୍ବଦା ଏହି ନିଶାରେ ସ୍ଥାୟୀ ଭାବରେ ରହିବାକୁ ହେବ। ବହୁତ ଧ୍ୟାନ ପୂର୍ବକ ପାଠ ପଢିବାକୁ ହେବ। ବରଦାନ ସାକ୍ଷୀ ପଣିଆର ଆସନ ଦ୍ୱାରା ପରିଶାନୀ ଅର୍ଥାତ୍ ବ୍ୟତିବ୍ୟସ୍ତ ଶବ୍ଦ ସମାପ୍ତ କରୁଥିବା ମାଷ୍ଟର ତ୍ରିକାଦର୍ଶୀ ଭବ। ଏହି ସୃଷ୍ଟି ନାଟକରେ ଯାହା ସବୁ ଘଟୁଛି ସେଥିରେ କଲ୍ୟାଣ ଭର ରହିଛି, ତେଣୁ କାହିଁକି କଣର ପ୍ରଶ୍ନ ବୁଦ୍ଧିମାନ ବ୍ୟକ୍ତିଙ୍କ ମନରେ ଉଠିପାରିବ ନାହିଁ। ଏଥିରେ କ୍ଷତି ଭିତରେ ମଧ୍ୟ କଲ୍ୟାଣ ଭର ରହିଛି। ଯଦି ବାବାଙ୍କର ସଙ୍ଗ ଏବଂ ହାତରେ ହାତ ରହିଥିବ ତେବେ ଅକଲ୍ୟାଣ ହୋଇପାରିବ ନାହିଁ। ଏଭଳି ଶ୍ରେଷ୍ଠ ବିଚାର ରୂପୀ ଆସନ ଉପରେ ଯଦି ସର୍ବଦା ସ୍ଥିତ ହୋଇ ରହିଥିବ ତେବେ କେବେ ବି ବ୍ୟତିବ୍ୟସ୍ତ ହୋଇପାରିବ ନାହିଁ। ତେବେ ସାକ୍ଷୀ ପଣିଆର ଆସନ ବ୍ୟତିବ୍ୟସ୍ତ ଶବ୍ଦକୁ ସମାପ୍ତ କରାଇଥାଏ। ଏଥିପାଇଁ ତ୍ରିକାଦର୍ଶୀ ହୋଇ ପ୍ରତିଜ୍ଞା କର ଯେ ମୁଁ କେବେ ବି ବ୍ୟତିବ୍ୟସ୍ତ ହେବି ନାହିଁ, କାହାକୁ କରିବି ନାହିଁ। ସ୍ଲୋଗାନ ନିଜର ସମସ୍ତ କର୍ମେନ୍ଦ୍ରିୟ ଗୁଡିକୁ ଶୃଙ୍ଖଳିତ ଭାବରେ ଚଳାଇବା ହିଁ ସ୍ୱରାଜ୍ୟ ଅଧିକାରୀ ହେବା। ଅବ୍ୟକ୍ତି ସାରା ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ। ନିଶ୍ଚୟ ବୁଦ୍ଧିର ଅର୍ଥ ହେଲା ଚିନ୍ତାମୁକ୍ତ ସମ୍ରାଟ, ସେ ହିଁ ବାପ ସମାନ ଅଟନ୍ତି। ବିନାଶୀ ଧନରେ ଅଧିକାରୀ ଆତ୍ମା ମାନେ ଯେତିକି ଧନ ରୋଜଗାର କରିଥାନ୍ତି ସମ ଅନୁସାରେ ସେତିକି ଚିନ୍ତାରେ ରହିଥାନ୍ତି। କିନ୍ତୁ ଯେଉଁମାନଙ୍କର ବିଶ୍ୱାସ ଅଛି ଯେ ଆମେ ଈଶ୍ୱର ସମ୍ପତ୍ତିର ମାଲିକ ଏବଂ ପରମାତ୍ମା ପିତାଙ୍କର ବାଲକ ଅଟୁ, ସେମାନେ ସ୍ୱପ୍ନରେ ମଧ୍ୟ ସର୍ବଦା ଚିନ୍ତାମୁକ୍ତ ହୋଇ ରହିବେ। କାହିଁକି ନା ସେମାନଙ୍କର ବିଶ୍ୱାସ ଅଛି ଯେ ଈଶ୍ୱର ସମ୍ପତ୍ତି ଗୁଡିକ କେବଳ ଏକ ଜନ୍ମରେ ନୁହେଁ, ଅନେକ ଜନ୍ମ ସାଥିରେ ରହିଛି ଏବଂ ସାଥିରେ ରହିବି। ତେଣୁ ସେମାନେ ନିଶ୍ଚୟ ବୁଦ୍ଧି ନିଶ୍ଚିନ୍ତ ସ୍ଥିତିରେ ରହିଥାନ୍ତି। ଓମ୍ ଶାନ୍ତି।